ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଜନଜାତି ବର୍ଗ ଲୋକଙ୍କ ବିକାଶ ହୋଇପାରିଲେ ଦେଶ ପ୍ରକୃତ ରୂପେ ବିକଶିତ ହୋଇପାରିବ, କହିଲେ ରାଷ୍ଟ୍ରପତି. ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ବିହାରରେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆଜି ଉଦ୍ଘାଟନ କରିବେ ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବ. ଗୁରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି. ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ ଜୋହାନ୍ସବର୍ଗରେ. ଜନଜାତି ବର୍ଗ ଲୋକଙ୍କର ବିକାଶ ହୋଇପାରିଲେ ଦେଶ ପ୍ରକୃତ ରୂପେ ବିକଶିତ ହୋଇପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ଜନଜାତୀୟ ଗୌରବ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧନ କରି ସେ ଏହା କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ତ୍ୱରିତ ପ୍ରଗତି ଉପରେ ପ୍ରାଥମିକତା ଦେଇ ବର୍ତ୍ତମାନର କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି. ଆଦିବାସୀ ସମ୍ପ୍ରଦାୟର ଶତାବ୍ଦୀ ପୁରାତନ ପରିଚୟ ଅକ୍ଷୁର୍ଣ୍ଣ ରଖିବା ସହିତ ସେମାନେ ବିକାଶ ମାର୍ଗରେ ଅଗ୍ରସର ହେବା ଦେଶ ଚାହୁଁଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜନଜାତି କଲ୍ୟାଣକାରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି. ଏହିସବୁ ଯୋଜନାର ସୁଫଳ ଯେଭଳି ପ୍ରତ୍ୟେକ ଜନଜାତି ବର୍ଗର ଲୋକଙ୍କ ନିକଟରେ ସମୟ ଅନୁସାରେ ଉପଲବ୍ଧ ହେବ ତାହା ମଧ୍ୟ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି. 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ଲାଗି ଜନଜାତି ସମାଜରୁ ସିକଲ୍ ସେଲ୍ ରକ୍ତହୀନତା ସମ୍ପୂର୍ଣ୍ଣ ଦୂର କରିବାର ପ୍ରୟାସ ଜାରି ରହିଛି. ଏଥିସହିତ ଏହି ବର୍ଗର ଲୋକଙ୍କ ବିକାଶ ଲାଗି ସରକାର 2024-25 ଆର୍ଥିକ ବର୍ଷ ଲାଗି ବଜେଟ୍ରେ 13,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ଗତବର୍ଷ ବଜେଟ୍ରେ କରାଯାଇଥିବା ବ୍ୟୟବରାଦ ପରିମାଣଠାରୁ 74% ଅଧିକ ବୋଲି ରାଷ୍ଟ୍ରପତି କହିଛନ୍ତି. ସେ କହିଛନ୍ତି, ଆଦିବାସୀ ସମାଜର ଲୋକମାନେ ଯୁଗ ଯୁଗ ଧରି ଦେଶର ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛନ୍ତି. ଆଦିବାସୀ ସମାଜରେ ପ୍ରଚଳିତ ଭ୍ରାତୃତ୍ୱ ଓ ସଦ୍ଭାବନାର ସମ୍ପର୍କ ଦେଶରେ ସଂସ୍କୃତି ଓ ସଭ୍ୟତାର ଭିତ୍ତିଭୂମି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ଜାମୁଇଠାରେ ଆୟୋଜିତ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହିତ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶବ୍ୟାପୀ 150ତମ ଜୟନ୍ତୀ ବାର୍ଷିକୀ ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନାର୍ଥେ ଏକ ସ୍ମାରକ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିବେ। ଶ୍ରୀ ମୋଦି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ତଥା ଦୁର୍ଗମ ଅଞ୍ଚଳରେ ଭିତ୍ତିଭୂମି ଉନ୍ନତ ଲାଗି 6,640 କୋଟିରୁ ଅଧିକ ଟଙ୍କାର କେତେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଆକାଶବାଣୀ ଦିଲ୍ଲୀ ଏବଂ ଏହାର ଏଫ୍ଏମ୍ ଗୋଲ୍ଡ, ଇନ୍ଦ୍ରପ୍ରସ୍ଥ ଏବଂ ଆକାଶବାଣୀ ଲାଇଭ୍ ନ୍ୟୁଜ୍ 24 ଘଣ୍ଟିଆ ଚ୍ୟାନେଲ୍ରେ ପୂର୍ବାହ୍ନ 11:30ଟାରୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ନିର୍ମିତ 11,000 ଆବାସ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅଭିଯାନ ଅଧୀନରେ 23 ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ଏବଂ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ 30 ଅତିରିକ୍ତ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ର ମଧ୍ୟ ଉଦ୍ଘାଟନ କରିବେ। ଆଦିବାସୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ଜୀବିକା ସହାୟତା ଲକ୍ଷ୍ୟରେ 300 ବନ୍ଧନ ବିକାଶ କେନ୍ଦ୍ର ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ 10 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଏବଂ ଜବଲପୁରରେ 2 ଆଦିବାସୀ ସ୍ୱାଧୀନତା ସଂଗ୍ରହାଳୟ, ଜାମ୍ମୁ କାଶ୍ମୀର ଶ୍ରୀନଗର ଏବଂ ସିକ୍କିମ୍ର ଗ୍ୟାଙ୍ଗଟକ୍ରେ 2 ଆଦିବାସୀ ଗବେଷଣା ପ୍ରତିଷ୍ଠାନର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଆଦିବାସୀ ଅଞ୍ଚଳରେ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଲକ୍ଷ୍ୟରେ ପିଏମ୍ ଜନ୍ମନ୍ ଯୋଜନା ଅଧୀନରେ 500 କିଲୋମିଟର ସଡ଼କ ପଥ ଏବଂ 100 ବହୁମୁଖୀ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ସମ୍ମାନ ଜଣାଇବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ 15 ନଭେମ୍ବର ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବେ। ଏଥିସହିତ ଶ୍ରୀ ମୋଦି ପିଏମ୍ ଜନ୍ମନ୍ ଯୋଜନାର ହିତାଧିକାରୀଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅବସରରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ପିଏମ୍ ଜନ୍ମନ୍ ଓ ଧର୍ତ୍ତିଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ ବିଭିନ୍ନ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହେବ। ସେହିଭଳି ଗତକାଲିଠାରୁ ରାୟପୁରଠାରେ ଦୁଇଦିନିଆ ଜନଜାତି ଗୌରବ ଦିବସ ଉତ୍ସବ ସହିତ ଆନ୍ତଃରାଜ୍ୟ ଜନଜାତି ଲୋକନୃତ୍ୟ ମହୋତ୍ସବ ଆରମ୍ଭ ହୋଇଯାଇଛି। 21ଟି ରାଜ୍ୟର ବିଭିନ୍ନ ଆଦିବାସୀ କଳାକାର ଏଥିରେ ଅଂଶଗ୍ରହଣ କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବକୁ ଉଦ୍ଘାଟନ କରିବେ। ଏକ ଚଳଚଞ୍ଚଳ ବୋଡୋ ସମାଜ ଗଠନ ସହ ନିରନ୍ତର ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଦୁଇଦିନିଆ ଭାଷା ସାହିତ୍ୟ ଓ ସଂସ୍କୃତି ମହୋତ୍ସବର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି ମହୋତ୍ସବ କେବଳ ବୋଡୋଲ୍ୟାଣ୍ଡ ମଧ୍ୟରେ ବସବାସ କରୁଥିବା ବୋଡୋ ସମ୍ପ୍ରଦାୟର ଲୋକଙ୍କ ପାଇଁ ନୁହେଁ, ବରଂ ଆସାମ, ପଶ୍ଚିମବଙ୍ଗ, ନେପାଳ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଏହି ସମ୍ପ୍ରଦାୟର ଲୋକଙ୍କୁ ସମନ୍ୱିତ କରିବା ହେଉଛି ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବର ବାର୍ତ୍ତା ରହିଛି ଏକ ସମୃଦ୍ଧ ଭାରତ ଲାଗି ଶାନ୍ତି ଓ ସଦ୍ଭାବନା। ଏଥିସହିତ ବୋଡୋ ସମ୍ପ୍ରଦାୟ ସମେତ ବୋଡୋଲ୍ୟାଣ୍ଡ ଅଞ୍ଚଳରେ ବସବାସ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟର ସଂସ୍କୃତି, ଭାଷା ଓ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯାଉଛି। 2020 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୋଡୋ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହେବା ପରଠାରୁ ନିରନ୍ତର ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଗୁରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ନିଜ ବାର୍ତ୍ତାରେ ରାଷ୍ଟ୍ରପତି ଦେଶ ଓ ବିଦେଶରେ ବସବାସ କରୁଥିବା ବିଶେଷକରି ଶିଖ୍ ସମ୍ପ୍ରଦାୟ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଗୁରୁ ନାନକ ପ୍ରେମ, ବିଶ୍ୱାସ, ସତ୍ୟତା ଓ ତ୍ୟାଗ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ। ତାଙ୍କର ଜୀବନାଦର୍ଶ ସାଧାରଣ ଜନତାଙ୍କ ନୈତିକ ମୂଲ୍ୟବୋଧକୁ ସଶକ୍ତ କରିବା ଦିଗରେ ସହାୟକ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଗୁରୁ ନାନକଙ୍କ 555ତମ ଜନ୍ମବାର୍ଷିକୀ ଅବସରରେ ନିଜ ଶୁଭେଚ୍ଛା ବାର୍ତ୍ତା ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ ଗୁରୁ ନାନକଙ୍କ ସଭ୍ୟତା, ଭାତୃଭାବ ଏବଂ ଏକତା ନୀତି ଆପଣାଇ ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସେଠାରେ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଏନ୍ଡିଏ ଓ ଇଣ୍ଡିମେଣ୍ଟ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଧାନବାଦର ତୁଣ୍ଡି, ରାଞ୍ଚିର ଧୁର୍ବା ଓ ଗୋଡ଼ାଠାରେ ପୃଥକ୍ ପୃଥକ୍ 3ଟି ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି ଗୋଡ଼ାର ମହାଗମା ଓ ବୋକାରର ବର୍ମଠାରେ 2ଟି ପୃଥକ୍ ଜନସମାବେଶରେ ନିର୍ବାଚନୀ ପ୍ରଚାର କରିବେ। ସେହିଭଳି ଜେଏମ୍ଏମ୍ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ନାଲା, ବୋରିଓ ଓ ପୋରାଇୟାହାତଠାରେ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଆସନ୍ତା 20 ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ଏହି ଅବସରରେ ନିର୍ବାଚନ ମଣ୍ଡଳୀ ପ୍ରୋଫାଇଲ୍ ପରିପ୍ରେକ୍ଷୀରେ ଆଜି ଆମେ ଝାଡ଼ଖଣ୍ଡର ଡୁମ୍କା ବିଧାନସଭା ଆସନ ଉପରେ ନଜର ପକାଇବା। ଏହି ଆସନଟି ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ଲାଗି ସଂରକ୍ଷିତ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ତଥା ବର୍ତ୍ତମାନ ସେହି ଆସନରୁ ବିଧାୟକ ହୋଇଥିବା ବସନ୍ତ ସୋରେନ ଚଳିତ ନିର୍ବାଚନରେ ଡୁମ୍କାରୁ ଜେଏମ୍ଏମ୍ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବିଜେପି ପକ୍ଷରୁ ପୂର୍ବତନ ସାଂସଦ ସୁନୀଲ ସୋରେନଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଥିବା ବେଳେ ବିଏସ୍ପି ବାବୁରାମ ମୁର୍ମୁଙ୍କୁ ଡୁମ୍କା ଲାଗି ଟିକେଟ୍ ଦେଇଛି। ଏହି ନିର୍ବାଚନରେ ଡୁମ୍କା ଆସନ ଲାଗି 7 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ 13 ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କ୍ରିକେଟ୍। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4ଟିକିଆ T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଭାରତୀୟ ସମୟ ରାତି 8:30ରେ ଏହି ମ୍ୟାଚ୍ ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମ୍ରେ ଆରମ୍ଭ ହେବ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 61 ରନ୍ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦଳ ଭାରତକୁ 3 ୱିକେଟ୍ରେ ହରାଇଥିଲା। ତେବେ ତୃତୀୟ ମ୍ୟାଚ୍ରେ ଭାରତ 11 ରନ୍ରେ ବିଜୟୀ ହୋଇ ବର୍ତ୍ତମାନ ସୁଦ୍ଧା 2-1ରେ ସିରିଜ୍ ଅଗ୍ରଣୀ ରହିଛି। ଏଟିପି ଟେନିସ୍ ଫାଇନାଲ୍ସ 2024 ପ୍ରତିଯୋଗିତାର ପୁରୁଷ ଡବଲ୍ସ ବର୍ଗରେ ଭାରତର ରୋହନ ବୋପାନ୍ନା ଏବଂ ତାଙ୍କର ଅଷ୍ଟ୍ରେଲୀୟ ଯୋଡ଼ିଦାର ମ୍ୟାଥ୍ୟୁ ଏବ୍ଡେନ୍ ଆଜି ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଖେଳିବେ। ସେମାନେ ଭାରତୀୟ ସମୟ ଅପରାହ୍ନ 4:00 ବେଳେ ଜର୍ମାନ୍ର କେଭିନ୍ କ୍ରାଇୱିସ୍ ଓ ଟିମ୍ ପୁଏସ୍ ଯୋଡ଼ିକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜନଜାତି ବର୍ଗ ଲୋକଙ୍କ ବିକାଶ ହୋଇପାରିବେ, ଦେଶ ପ୍ରକୃତ ରୂପେ ବିକଶିତ ହୋଇପାରିବ, କହିଲେ ରାଷ୍ଟ୍ରପତି। ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ବିହାରରେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ ଜୋହାନ୍ସବର୍ଗରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।